ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସ୍ୱନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସୁନ୍ଦର ଠିଆ ସ୍ଥାନେ। ତୋଡ଼ା ହେଉ ଦି ତୋଡ଼ା ହେଉ ପାଞ୍ଚ ହେଉ ଯାହା କାମେ ଲଗେ, ଛୋଟ ହେଉ ବା ବଡ଼ ହେଉ କାମ ଯେ ପାଏ ପୁରା କରେ। କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସ୍ୱନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସୁନ୍ଦର ଠିଆ ସ୍ଥାନେ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କ ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମରେ ଜଣେ ନିୟମିତ ଶ୍ରୋତା ଜାଣି ଆମେ ବିଶେଷ ଖୁସି। କେବଳ ସେତିକି ନୁହେଁ, ଆପଣ ନିଜେ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରୁଥିବାର ଜାଣି ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଆପଣଙ୍କୁ ଆତ୍ମିକ ଜୀବନରେ ଦିନ ପ୍ରତିଦିନ ବଢ଼ାଇ ନିଅନ୍ତୁ। ତେବେ ଆପଣଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଆମେ ପତ୍ର ମାଧ୍ୟମରେ ଆପଣଙ୍କ ନିକଟକୁ ପଠାଇସାରିଛୁ, ତା ବୋଧବି ଆପଣଙ୍କର ହସ୍ତଗତ ହୋଇସାରିଥିବ। ଆଉ ଯଦି ଏହା ଆପଣଙ୍କର ସନ୍ତୋଷଜନକ ହୋଇନଥାଏ, ତାହେଲେ ପୁନର୍ବାର ଆପଣ ସେହି ପ୍ରଶ୍ନ ସହିତ ପତ୍ର ମାଧ୍ୟମରେ ଆମ ସହ ଯୋଗାଯୋଗ କରିବା ନିମନ୍ତେ ଅନୁରୋଧ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଆମେ ଜାଣୁ ତୁମର ବାକ୍ୟ ସତ୍ୟ, ଜୀବନ୍ତ ଓ ତାମାନଙ୍କ ଜୀବନ ପାଇଁ ଶାନ୍ତିଦାୟକ, ସାନ୍ତ୍ୱନାଦାୟକ, ଭରସାଦାୟକ, ଶକ୍ତିଦାୟକ। ପ୍ରଭୁ, ସେହି ବାକ୍ୟ ଉପରେ ନିର୍ଭର କରି ବିଶ୍ୱାସ କରି ତୁମ ପଥରେ ଚାଲିବା ନିମନ୍ତେ ଆମମାନଙ୍କୁ ସାହାଯ୍ୟ କର, ଶକ୍ତି ଦିଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା 9 ପର୍ବଠାରୁ ଆରମ୍ଭ କରି 11 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଥିପୂର୍ବରୁ ଆମେ 2 ମସିହତ୍ୱ ଗୀତ ମଧ୍ୟରେ, ଅର୍ଥାତ୍ ଗୀତ 2 ପର୍ବ ଓ 8 ପର୍ବ ମଧ୍ୟରେ ଏକ ସିଢ଼ି ଦେଇ ଉପରକୁ ଚଢ଼ିଥିଲୁ, ଯାହାକି 8 ପର୍ବର ତହିଁର ଶିଖର ସ୍ୱରୂପ ଥିଲା। ଓ ବର୍ତ୍ତମାନ ଆମେ ସେହି ଶିଖର ଉପରୁ ପୁନର୍ବାର ଅପର ପାର୍ଶ୍ୱ ଦେଇ ତଳକୁ ଓହ୍ଲାଇବାକୁ ଯାଉଅଛୁ, ଆଉ ତାହା 7 ଗୀତଗୁଡ଼ିକ ବା ପର୍ବଗୁଡ଼ିକ ମଧ୍ୟ ଦେଇ, ଯାହାକି ଏକ ଭାଉବାଣୀ ସମ୍ବନ୍ଧୀୟ ଘଟଣାକୁ ପ୍ରକାଶ କରେ। ଆମେମାନେ ସେହି ଯୁଗାନ୍ତ ସମୟରେ ସେହି ଅବଶିଷ୍ଟ ଜିହୁଦୀୟମାନଙ୍କର କ୍ଲେଶଭୋଗ କରିବା ବିଷୟ ନେଇ କିଛି ଧାରଣା ପ୍ରାପ୍ତ ହେବା ଓ ସେହି ପାପର ମନୁଷ୍ୟ ବିଷୟ ନେଇ ମଧ୍ୟ କିଛି ଜାଣିବାକୁ ପାରିବା ଯିଏକି ଏହି ଜଗତରେ ପ୍ରକାଶିତ ହେବାକୁ ଅଛି। ତେବେ ଗୀତ ନଅ ଓ ଗୀତ ଦଶ ମଧ୍ୟରେ ଏକ ଘନିଷ୍ଠ ଯୋଗାଯୋଗ ରହିଅଛି, ତେଣୁକରି ଏହି ଦୁଇଟିଯାକ ଗୀତକୁ ଏକାଠି କରି ଏହାକୁ ଗୋଟିଏ ଗୀତ ବୋଲି ବିଚାର କରାଯାଏ। ଏହି ଗୀତ ମୁତ୍ ଲାବନ୍ ସ୍ୱରରେ ଦାଉଦଙ୍କ ଦ୍ୱାରା ରଚିତ। ଏହି ମୁତ୍ ଲବନ୍ ଶବ୍ଦର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ପୁତ୍ର ନିମନ୍ତେ ମୃତ୍ୟୁ ବା ପ୍ରଥମଜାତ ପୁତ୍ରର ମୃତ୍ୟୁ। ଓ ମୁଁ ଭାବେ ଯେ ଏହା ସେହି ବିଷୟକୁ ପ୍ରକାଶ କରେ ଯେତେବେଳେ କି ଇସ୍ରାଏଲ୍ ସନ୍ତାନଗଣ ମିଶରର ସେହି ପ୍ରଥମଜାତ ସନ୍ତାନମାନଙ୍କର ମୃତ୍ୟୁ ସମୟରେ ସେମାନଙ୍କର ଦାସତ୍ୱ ବନ୍ଧନରୁ ମୁକୁଳିତ ହୋଇଥିଲେ। ଏହା ଏକ ପ୍ରଶଂସାର ଗୀତ ସହିତ ଆରମ୍ଭ ହୁଏ। ତେବେ ଦେଖନ୍ତୁ ଗୀତ ନଅ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ମୁଁ ସର୍ବାନ୍ତକରଣରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବି, ମୁଁ ତୁମ୍ଭଠାରେ ଆନନ୍ଦ ଉଲ୍ଲାସ କରିବି, ହେ ସର୍ବପରିସ୍ଥ ମୁଁ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ଏହି ଗୀତଟି ଗୀତ ସାତ ପର୍ବ ପରି ସେହି ଆଗାମୀ ଗୌରବର ବିଜୟର ଦିନକୁ ଅପେକ୍ଷା କରି ପ୍ରଶଂସା କରିବାର ବିଷୟକୁ ପ୍ରକାଶ କରେ, ଯାହାକି ଗୀତ ଆଠ ପର୍ବରେ ସେହି ବିଜୟର ବିଷୟ ଭାବବାଣୀ ଆକାରରେ ଅତି ସୁନ୍ଦର ଭାବେ ପ୍ରକାଶ କରାଯାଇଅଛି, ଯେତେବେଳେ କି ସମସ୍ତ ବିଷୟ ତାହାଙ୍କ ପଦତଳେ ରଖାଯିବ ଯେ କି ଦୂତମାନଙ୍କଠାରୁ ଅଳ୍ପମାତ୍ର ନ୍ୟୁନ କରାଯାଇଅଛନ୍ତି। ପ୍ରକୃତରେ ଏହି ଗୀତ ନଅ ପର୍ବର ପ୍ରଥମ ଭାଗରେ ସେହି ସମୟର ଜଗତର ପରିସ୍ଥିତିକୁ ନେଇ ପ୍ରକାଶ କରେ, ଯେଉଁ ସମୟରେ କି ମନୁଷ୍ୟ ପୁତ୍ର ଅର୍ଥାତ୍ ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟ ଧାର୍ମିକତାରେ ଓ ଶାନ୍ତିରେ ସେହି ସିଂହାସନର ଅଧିକାରୀ ହୋଇ ରାଜତ୍ୱ କରିବେ। ସେହି ଭବିଷ୍ୟତ ଉଦ୍ଧାରର ଦୃଷ୍ଟିକୋଣରୁ ନେଇ ଏହି ମହାନ ପ୍ରଶଂସାର ଗୀତଟିକୁ ଭାବବାଣୀ ଆକାରରେ ପ୍ରକାଶ କରାଯାଇଅଛି, ଯେଉଁଥିରେ କି ସମସ୍ତ ଜଗତର ଲୋକ ସେହି ଦିନରେ ଯୋଗ ଦେବେ। ଏହି ବିଷୟର ଏକ ଛବି ପ୍ରକାଶିତ ବାକ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ, ଯେତେବେଳେ କି ସେହି ମହାଜନତା ଈଶ୍ୱରଙ୍କ ସେହି ମହାନ ପ୍ରଶଂସାର ଗୀତରେ ଅଂଶୀ ହେବେ। ଏହାପରେ ନଅ ପର୍ବର ତିନି ଓ ଚାରିପଦରେ ଲେଖା ଅଛି, ମୋର ଶତ୍ରୁମାନେ ଫେରିଯିବା ବେଳେ ତୁମ୍ଭ ସାକ୍ଷାତରେ ଝୁଣ୍ଟି ପଡ଼ି ବିନଷ୍ଟ ହୁଅନ୍ତି, କାରଣ ତୁମ୍ଭେ ମୋର ବିଚାର ଓ ବିବାଦ ନିଷ୍ପନ୍ନ କରିଅଛ, ତୁମ୍ଭେ ସିଂହାସନରେ ବସି ଧର୍ମ ବିଚାର କରିଅଛ। ପୁନର୍ବାର ଆମେ ସେହି ରାଜ୍ୟର ସମୟ ମଧ୍ୟକୁ ଆସୁଅଛୁ ଯାହାକି ଗୀତ ଆଠ ପର୍ବରେ ପ୍ରକାଶ କରାଯାଇଅଛି, ଯେତେବେଳେ କି ସମସ୍ତ ବିଷୟ ତାହାଙ୍କ ପଦତଳେ ରଖାଯିବ। ମାର୍ଟିନ୍ ଲୁଥର ଏହି ବିଷୟକୁ ଏହିପରି ଭାବେ ପ୍ରକାଶ କରନ୍ତି, ଈଶ୍ୱରଙ୍କ ସହିତ ଜଣେ ବହୁ ସଂଖ୍ୟକ ଅଟେ, ସେ ଈଶ୍ୱରଙ୍କୁ ନିଜର ସପକ୍ଷ କରାଇବା ନିମନ୍ତେ ବିଶେଷ ଚିନ୍ତିତ ନଥିଲେ, ମାତ୍ର ସେ ଯେ ଈଶ୍ୱରଙ୍କ ସପକ୍ଷ ଏହା ନିଶ୍ଚିତ କରାଉଥିଲେ। ଦାଉଦଙ୍କ ନିମନ୍ତେ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ଯେ ତାହାଙ୍କର କାରଣ ଯଥାର୍ଥ ଥିଲା। ପ୍ରିୟ ବନ୍ଧୁ, ଆମେ ଯେ ଈଶ୍ୱରଙ୍କ ସପକ୍ଷରେ ଅଛୁ ଏହି ନିଶ୍ଚିତ ଜ୍ଞାନ ଆମମାନଙ୍କର ରହିବା ଆବଶ୍ୟକ। ବର୍ତ୍ତମାନ ଦାଉଦ ସେହି ଆଗାମୀ ବିଚାର ବିଷୟକୁ ଭାବବାଣୀ ଆକାରରେ ପ୍ରକାଶ କରନ୍ତି। ନଅ ପର୍ବର ପାଞ୍ଚ ପଦରେ ଲେଖା ଅଛି, ତୁମ୍ଭେ ଗୋଷ୍ଠୀମାନଙ୍କୁ ଅନୁଯୋଗ କରିଅଛ, ତୁମ୍ଭେ ଦୁଷ୍ଟମାନଙ୍କୁ ସଂହାର କରିଅଛ, ତୁମେ ଅନନ୍ତକାଳ ନିମନ୍ତେ ସେମାନଙ୍କ ନାମ ନିଭାଇ ଦେଇଅଛ। ବାସ୍ତବରେ ଏହା ସେହି ଆଗାମୀ ବିଚାର ଦିନରେ ଆକ୍ଷରିକ ଭାବେ ସଫଳ ହେବାକୁ ଯାଉଅଛି। ଛଅ ପଦରେ ଲେଖା ଅଛି, ଶତ୍ରୁମାନେ ଶେଷ ପାଇଅଛନ୍ତି, ସେମାନେ ସଦାକାଳ ଉଚ୍ଛିନ୍ନ ହୋଇଅଛନ୍ତି, ତୁମ୍ଭେ ନଗରମାନଙ୍କୁ ଉତ୍ପାଟନ କରିଅଛ, ସେମାନଙ୍କର ସ୍ମରଣ ସୁଦ୍ଧା ଲୁପ୍ତ ହୋଇଅଛି। ଏହା ସେହି ଆଗାମୀ ବିଚାର ବିଷୟ ନେଇ ଏକ ଦୃଢ଼ ସ୍ୱୀକାରୋକ୍ତି, ଯାହାକି ଏଠାରେ ଭାବବାଣୀ ଆକାରରେ ପ୍ରକାଶ କରାଯାଇଅଛି। ଗୀତରଚକ ଏଠାରେ ସ୍ୱଷ୍ଟ କରିଦିଅନ୍ତି ଯେ ଇସ୍ରାଏଲ୍ର ସମସ୍ତ ଶତ୍ରୁ ପରାଜିତ ହେବାକୁ ଅଛନ୍ତି। ଏହା ହିଁ ହେଉଛି ଇସ୍ରାଏଲ୍ର ଅବଶିଷ୍ଟାଂଶଙ୍କ ନିମନ୍ତେ ଈଶ୍ୱରଙ୍କର ବିଜୟ, ଯେଉଁମାନେ କି ତାଙ୍କର ପକ୍ଷ ହେବେ। ମୋର ଚିନ୍ତାଧାରାରେ ଏଠାରେ ଆମାନଙ୍କ ନିକଟରେ ସେହି ମିଶରରେ ପ୍ରଥମଜାତ ସନ୍ତାନମାନଙ୍କର ସଂହାର ବିଷୟ ନେଇ ଉପସ୍ଥାପିତ କରାଯାଇଅଛି, ଯେଉଁଠାରୁ କି ଏ ପ୍ରକାର ବିଦ୍ରୋହର ସୂତ୍ରପାତ ଓ ଶତ୍ରୁତାର ଆରମ୍ଭ ହୋଇଥିଲା। ସେହି ମିଶ୍ର ଦେଶ ଉପରେ ଜଣେ ନୂଆ ରାଜା ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଇସ୍ରାଏଲ୍ ଜାତିକୁ ଦାସ୍ୟକର୍ମ କରାଇଲେ ଓ ସେ ସମଗ୍ର ଇସ୍ରାଏଲ୍ ଜାତିକୁ ସମୂଳେ ଧ୍ୱଂସ କରିଦେବା ନିମନ୍ତେ ଚେଷ୍ଟା କଲେ, ଯେପରିକି ସେମାନଙ୍କ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଓ ଉଦ୍ଧାରର ପରିକଳ୍ପନା ତଥା ଉଦ୍ଦେଶ୍ୟ ବ୍ୟର୍ଥ ହୁଏ। ସେହିଦିନଠାରୁ ଗୋଷ୍ଠୀଗୁଡ଼ିକ ଇସ୍ରାଏଲ୍ର ଶତ୍ରୁ ହୋଇ ଉଠିଛନ୍ତି। ସେମାନେ ସେହି ଉଦ୍ଧାରର ଦିନ ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଘୃଣା କରି ଚାଲିଥିବେ ଓ ସେମାନଙ୍କ ସହିତ ଶତ୍ରୁତା ଲାଗି ରହିଥିବ। ଆଜି ମଧ୍ୟ ସେହିପରି ଜୁଦୀମାନଙ୍କ ପ୍ରତି ଅନ୍ୟ ଗୋଷ୍ଠୀ ଓ ଲୋକମାନଙ୍କର ଘୃଣାଭାବ ପରିଲକ୍ଷିତ ହୁଏ। ଏହି ନଅ ପର୍ବର ପରବର୍ତ୍ତୀ ଅଂଶରେ ସେହି ରାଜ୍ୟ ଓ ଧାର୍ମିକତାର ସିଂହାସନ ପ୍ରତିଷ୍ଠିତ ହେବାର ବିଷୟ ଭାବାଣୀ ଆକାରରେ ପ୍ରକାଶ କରାଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରିବା। ସାତ ଓ ଆଠ ପଦରେ ଲେଖା ଅଛି, ମାତ୍ର ସଦାପ୍ରଭୁ ଅନନ୍ତକାଳ ରାଜା ରୂପେ ଉପବିଷ୍ଟ ସେ ବିଚାରାର୍ଥେ ଆପଣ ସିଂହାସନ ପ୍ରସ୍ତୁତ କରିଅଛନ୍ତି। ପୁଣି ସେ ଧର୍ମରେ ଜଗତକୁ ବିଚାର କରିବେ, ସେ ନ୍ୟାୟରେ ଗୋଷ୍ଠୀମାନଙ୍କର ବିଚାର ସାଧନ କରିବେ। ଲେଖା ଅଛି, ପୁଣି ସେ ଧର୍ମରେ ଜଗତକୁ ବିଚାର କରିବେ, ତାହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ସେ ହିଁ କେବଳ ଜଣେ ଯିଏକି ଧାର୍ମିକତା ରକ୍ଷା କରିପାରନ୍ତି, ସେ ହିଁ କେବଳ ଜଣେ ଯିଏକି ପାପ ପୁଣ୍ୟ ନ୍ୟାୟ ଅନ୍ୟାୟ ସତ୍ୟ ଅସତ୍ୟ ଆଲୋକ ଓ ଅନ୍ଧକାର ମଧ୍ୟରେ ପାର୍ଥକ୍ୟତା ରକ୍ଷା କରିପାରନ୍ତି। ସେ ହିଁ କେବଳ ଠିକ୍କୁ ଠିକ୍ ଓ ଭୁଲ୍କୁ ଭୁଲ୍ ଦର୍ଶାଇ ପାରନ୍ତି। ସେ ଯାହା ଠିକ୍ ବୋଲି ବିବେଚନା କରନ୍ତି ତାହା ଠିକ୍, ମାତ୍ର ଆପଣ ମୁଁ ଆମେ ଯାହା ଠିକ୍ ବୋଲି ବିବେଚନା କରୁ ତାହା ତାହାଙ୍କର ଦୃଷ୍ଟିରେ ଠିକ୍ ହୋଇନପାରେ। ସେ ଯାହା ଠିକ୍ ବୋଲି ବା ଯଥାର୍ଥ ବୋଲି ବିଚାର କରନ୍ତି, ଆପଣ ଯଦି ତାହା ଠିକ୍ ବୋଲି ଭାବନ୍ତି ନାହିଁ ତାହେଲେ ତାହା ଆପଣଙ୍କର ଭୁଲ୍। ଈଶ୍ୱର ସମଗ୍ର ଜଗତ ନିମନ୍ତେ ନିୟମ ପ୍ରଣୟନ କରନ୍ତି ଓ ସେ ତଦ୍ୱାରା ଜଗତକୁ ମଧ୍ୟ ପରିଚାଳିତ କରାନ୍ତି। ତାହାଙ୍କର ଇଚ୍ଛା ଓ ଅଭିମତ କେବେ ହେଲେ ବ୍ୟର୍ଥ ହୁଏ ନାହିଁ, କିମ୍ବା ତାହାଙ୍କର ନୀତି ନିୟମରେ କେବେ ହେଲେ ତ୍ରୁଟି ହୁଏ ନାହିଁ। ତାହାଙ୍କଠାରେ କୌଣସି ମୁଖାପେକ୍ଷା ନାହିଁ, କାରଣ ସେ ଧର୍ମମୟ ଓ ସେ ଧାର୍ମିକତାରେ ଜଗତରେ ବିଚାର କରିବେ ଓ ତାହାଙ୍କର ସେହିପରି ସାର୍ବଭୌମ କ୍ଷମତା ରହିଅଛି। ବର୍ତ୍ତମାନ ଏହାର ପରବର୍ତ୍ତୀ ଅଂଶରେ ଖ୍ରୀଷ୍ଟଙ୍କର ଏହି ଜଗତକୁ ଆଗମନ କରି ତାହାଙ୍କ ରାଜ୍ୟ ପ୍ରତିଷ୍ଠା କରିବା ପୂର୍ବରୁ ଏହି ଜଗତର ଅବସ୍ଥା କିପରି ଥିବ ସେହି ବିଷୟ ନେଇ ଭାବାଣୀ ଆକାରରେ ଆମମାନଙ୍କ ନିକଟରେ ପ୍ରକାଶ କରାଯାଇଥିବା ବିଷୟକୁ ଆମେ ଲକ୍ଷ୍ୟ କରିବାକୁ ଯିବା। ତେବେ ଦେଖନ୍ତୁ ନଅ ପର୍ବର ତେର ପଦରେ ଲେଖା ଅଛି, ହେ ସଦାପ୍ରଭୁ, ହେ ମୃତ୍ୟୁ ଦ୍ୱାରରୁ ମୋହର ଉଠାଇବା କର୍ତ୍ତା, ମୋ ପ୍ରତି ଦୟା କର। ମୁଁ ଘୃଣାକାରୀମାନଙ୍କଠାରୁ ଯେଉଁ କ୍ଲେଶ ଭୋଗ କରେ ତହିଁ ପ୍ରତି ଦୃଷ୍ଟି କର। ହେ ସଦାପ୍ରଭୁ, ମୋ ପ୍ରତି ଦୟା କର। ତେବେ ମୁଁ ଆପଣଙ୍କ ବିଷୟରେ ଜାଣେ ନା, ମାତ୍ର ମୁଁ ଈଶ୍ୱରଙ୍କଠାରୁ ଦୟା ଚାହେଁ। କିନ୍ତୁ ଆପଣ ପ୍ରଶ୍ନ କରିପାରନ୍ତି ଯେ ଯେହେତୁ ମୁଁ ଆପଣଙ୍କୁ କହିଛି ସେ ଯେତେବେଳେ ଆସିବେ ସେତେବେଳେ ସେ ଧର୍ମରେ ରାଜତ୍ୱ କରିବେ, ତାହେଲେ ସେଠାରେ ଦୟା କିପରି ପ୍ରକାଶିତ ହେବ? ମାତ୍ର ଆପଣ ଦେଖନ୍ତୁ, ସେହି ଧାର୍ମିକତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ମଧ୍ୟ ଦେଇ ପ୍ରତିଷ୍ଠିତ ହୋଇଅଛି। ଯେତେବେଳେ କି ସେ ଆମମାନଙ୍କର ପାପ ସବୁକୁ ବହନ କରିନେଇ ସେ କୃଷରେ ହତ କଲେ ଓ ସେ ଆମମାନଙ୍କ ପ୍ରତି ଧାର୍ମିକତା ସ୍ୱରୂପ ହେଲେ, ତେଣୁ ଆଜି ମୁଁ କେବଳ ସେହି ଦୟା ଚାହେଁ ଓ ସେହି ଦୟା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି। ଚଉଦ ପଦରେ ଲେଖା ଅଛି, ତହିଁରେ ମୁଁ ତୁମ୍ଭର ସକଳ ପ୍ରଶଂସା ପ୍ରକାଶ କରିବି, ସିଓନ କନ୍ୟାର ନଗର ଦ୍ୱାରରେ ମୁଁ ତୁମ୍ଭ କୃତ ପରିତ୍ରାଣରେ ଉଲ୍ଲାସ କରିବି। ଏହି ପଦ ଅନୁଯାୟୀ ଆମେ ସେହି ଈଶ୍ୱରଙ୍କଠାରେ ଉଲ୍ଲାସ କରିବା ନିମନ୍ତେ ଅନେକ ଲୋକଙ୍କୁ ଆବଶ୍ୟକ କରୁ। ଏହାପରେ ପନ୍ଦର ପଦରେ ଲେଖା ଅଛି, ଗୋଷ୍ଠୀମାନେ ଆପଣାମାନଙ୍କ ଚୋରାଗର୍ତ୍ତରେ ମଗ୍ନ ହୋଇଅଛନ୍ତି, ସେମାନେ ଗୋପନରେ ଯେଉଁ ଜାଲ ପାତିଥିଲେ ତହିଁରେ ସେମାନଙ୍କ ନିଜ ପାଦ ଧରାଯାଇଅଛି। ଏହା ହିଁ ହେଉଛି ବର୍ତ୍ତମାନ ଏହି ଜଗତର ଗୋଷ୍ଠୀମାନଙ୍କର ପରିସ୍ଥିତି। ଆଜି ପ୍ରତ୍ୟେକ ଗୋଷ୍ଠୀ ସେହି ଚୋରାଗର୍ତ୍ତରେ ମଗ୍ନ ହୋଇଅଛନ୍ତି, ସେହି ବିନାଶର ପଥରେ ମଗ୍ନ ହୋଇଅଛନ୍ତି। ଯାହା ଜଣାଯାଏ ଆଜି ଆମେ ପ୍ରତ୍ୟେକ ଧରାଯାଇଅଛୁ। ଏହା ହିଁ ହେଉଛି ବର୍ତ୍ତମାନ ଜଗତର ପରିସ୍ଥିତି। ସତର ପଦଟି ଏକ ଚମତ୍କାର ପଦ ଲେଖା ଅଛି, ଦୁଷ୍ଟମାନେ ଓ ଯେଉଁ ଗୋଷ୍ଠୀମାନେ ପରମେଶ୍ୱରଙ୍କୁ ପାଶୋରନ୍ତି ସେ ସମସ୍ତେ ପାତାଳକୁ ଚାଲିଯିବେ। ଦେଖନ୍ତୁ, ଏହା ହିଁ ହେଉଛି ଈଶ୍ୱରଙ୍କର ନିୟମ। ଦୁଷ୍ଟମାନେ ଓ ଯେଉଁ ଗୋଷ୍ଠୀମାନେ ପରମେଶ୍ୱରଙ୍କୁ ପାଶୋରନ୍ତି ସେ ସମସ୍ତେ ପାତାଳକୁ ଚାଲିଯିବେ, ଅର୍ଥାତ୍ ସେମାନେ ସେହି ମୃତ୍ୟୁର ଅଧୀନ ହେବେ। ଅଠର ପଦରେ ଲେଖା ଅଛି, କାରଣ ଦିନହୀନ ସର୍ବଦା ବିସ୍ମୃତ ନହିବ, ଅବା ଦରିଦ୍ରର ପ୍ରତ୍ୟାଶା ସର୍ବଦା ବିନଷ୍ଟ ନହିବ। ଲେଖା ଅଛି, କାରଣ ଦିନହୀନ ସର୍ବଦା ବିସ୍ମୃତ ନହିବ, ସେମାନେ ଆଜି ମଧ୍ୟ ଉପେକ୍ଷିତ। ଦରିଦ୍ରତାର ନିରାକରଣ ନିମନ୍ତେ ଅନେକ ଯୋଜନାମାନ ପ୍ରସ୍ତୁତ କରାଯାଉଅଛି, ମାତ୍ର ତାହା ବାସ୍ତବରେ ଦାରିଦ୍ରତାର ଦୂରୀକରଣ ନିମନ୍ତେ ବିଶେଷ ସହାୟକ ହୋଇପାରୁନାହିଁ। ଧନୀମାନେ ଦିନହୀନମାନଙ୍କ ଦାରିଦ୍ରତାର ସୁଯୋଗ ନେଇ ସେମାନଙ୍କୁ ଶୋଷଣ କରିବାରେ ଲାଗିପଡ଼ିଛନ୍ତି। ଧନୀ ଅଧିକ ଧନଶାଳୀ ହେବାରେ ଲାଗିଛି ଓ ଗରିବ ଆହୁରି ଗରିବ ହେବାରେ ଲାଗିଛି। ମାତ୍ର ଯେତେବେଳେ ପ୍ରଭୁ ଯୀଶୁ ପୁନର୍ବାର ଏହି ଜଗତକୁ ଆଗମନ କରିବେ ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବା ପାଇଁ, ସେତେବେଳେ ଗରିବମାନେ ନ୍ୟାୟ ବିଚାର ପ୍ରାପ୍ତ ହେବେ, ସେମାନେ ଆଉ ବିସ୍ମୃତ ହେବେ ନାହିଁ। ମାତ୍ର ଦୁଃଖର ବିଷୟ, ଦରିଦ୍ର ତଥା ଦିନହୀନ ଶ୍ରେଣୀର ଲୋକମାନେ ଈଶ୍ୱରଙ୍କ ଉପରେ ନିର୍ଭର ନ କରି ମନୁଷ୍ୟ ଉପରେ ନିର୍ଭର କରନ୍ତି ଓ ମନୁଷ୍ୟଠାରୁ ସାହାଯ୍ୟ ଆଶା କରନ୍ତି, କିନ୍ତୁ ସେମାନେ ମନୁଷ୍ୟମାନଙ୍କଠାରୁ ତାହା ପାଇପାରିବେ ନାହିଁ। ମାତ୍ର ଈଶ୍ୱର କେବଳ ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବେ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆଗମନ କରିବେ, ସେତେବେଳେ ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଆଗମନ କରିବେ ଓ ସେ ନିଜ ଇଚ୍ଛାନୁଯାୟୀ ସମସ୍ତ ବିଷୟ ସାଧନ କରିବେ। ସେ ସମସ୍ତ ପ୍ରକାର ଅଧାର୍ମିକତାର ବିଷୟକୁ ଲୋପ କରି ଧାର୍ମିକତା ସଂସ୍ଥାପନ କରିବେ। 19 ପଦରେ ଲେଖା ଅଛି, ହେ ସଦାପ୍ରଭୁ ଉଠ, ମନୁଷ୍ୟକୁ ପ୍ରବଳ ହେବାକୁ ଦିଅ ନାହିଁ, ଗୋଷ୍ଠୀୟମାନେ ତୁମ ସାକ୍ଷାତରେ ବିଚାରିତ ହେଉନ୍ତୁ। ଲେଖା ଅଛି, ଗୋଷ୍ଠୀୟମାନେ ତୁମ ସାକ୍ଷାତରେ ବିଚାରିତ ହେଉନ୍ତୁ। ମାଥିଉ 25 ପର୍ବର 31-46 ପଦ ମଧ୍ୟରେ ପ୍ରଭୁ ଯୀଶୁଙ୍କର କହିବା ଅନୁଯାୟୀ ଗୋଷ୍ଠୀୟମାନେ ବିଚାରିତ ହେବାକୁ ଅଛନ୍ତି। ମାଥିଉ 25 ପର୍ବର 32 ପଦରେ ଲେଖା ଅଛି, ପୁଣି ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଯେପରି ଛାଗଠାରୁ ମେଷ ପୃଥକ କରେ, ସେହିପରି ସେ ସେମାନଙ୍କୁ ପରସ୍ପରଠାରୁ ପୃଥକ କରି ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ। ଏହାପରେ 20 ପଦରେ ଲେଖା ଅଛି, ହେ ସଦାପ୍ରଭୁ ସେମାନଙ୍କୁ ଭୟଗ୍ରସ୍ତ କର, ଗୋଷ୍ଠୀମାନେ ଆପଣାମାନଙ୍କୁ ମନୁଷ୍ୟ ମାତ୍ର ବୋଲି ଜାଣନ୍ତୁ। ଦେଖନ୍ତୁ, ଆଜି ଅନେକ ଏପରି ଅଛନ୍ତି ଯେଉଁମାନେ ନିଜକୁ ଭାବନ୍ତି ଯେ ସେମାନେ ଈଶ୍ୱରଙ୍କ ସହିତ ସମାନ ସ୍ଥିତିରେ ଅଛନ୍ତି। ସେମାନେ ନିଜକୁ ଈଶ୍ୱରଙ୍କ ସହିତ ସମାନ କରିଦେଇ ନିଜକୁ ଈଶ୍ୱରଙ୍କ ସ୍ଥାନରେ ପ୍ରତିଷ୍ଠିତ କରାନ୍ତି। ଆପଣଙ୍କର ମନେଥିବ ଯେ ଏହି ଗୀତର ଲିଖନ ମୁତ୍ ଲବନ ସ୍ୱରରେ ରଚିତ, ଯାହାର ଅର୍ଥ ହେଉଛି ପୁତ୍ର ନିମନ୍ତେ ମୃତ୍ୟୁ। ଯଦି ଆପଣ ଫାରୋକୁ ବା ଗଲିଆତକୁ ସେହି ପୁତ୍ର ବୋଲି ବିଚାର କରନ୍ତି, ତାହେଲେ ଉଭୟ ସେହି ଖ୍ରୀଷ୍ଟ ବିରୋଧୀ ବ୍ୟକ୍ତିକୁ ଉପସ୍ଥାପିତ କରନ୍ତି ଯିଏକି ଆସିବାକୁ ଅଛି। ସେ ଶୟତାନର ଲୋକ ହେବ ଓ ସେ ଈଶ୍ୱରଙ୍କ ସ୍ଥାନରେ ନିଜକୁ ପ୍ରତିଷ୍ଠିତ କରାଇବ, ଈଶ୍ୱର ତାହାର ପତନ ଘଟାଇବେ। ବର୍ତ୍ତମାନ ଆମେ ଗୀତ 10 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଗୀତରେ ମଧ୍ୟ ଆମେ ଶୟତାନର ମନୁଷ୍ୟକୁ ଦେଖିବାକୁ ପାରିବା, ଯିଏକି ଏହି ଜଗତର ଲୋକ, ଯାହାକି ଏହି ଗୀତ 10 ପର୍ବଟିକୁ 9 ପର୍ବ ସହିତ ପରିଚିତ କରାଏ। ଲକ୍ଷ୍ୟ କରନ୍ତୁ, ସେହି ଦୁଷ୍ଟକୁ କିପରି ଏହି ଗୀତ 10 ପର୍ବରେ ବର୍ଣ୍ଣନା କରାଯାଇଅଛି। 10 ପର୍ବର 3 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ ତୁମେ କାହିଁକି ଦୂରରେ ଠିଆ ହେଉଅଛ, ସଙ୍କଟ ସମୟରେ ତୁମେ କାହିଁକି ଆପଣାକୁ ଲୁଚାଉଅଛ। ଦୁଷ୍ଟର ଗର୍ବରେ ଦରିଦ୍ର ତପ୍ତ ଭାବରେ ତାଡ଼ିତ ହୁଏ, ସେମାନେ ଆପଣାମାନଙ୍କ କଳ୍ପିତ କୌଶଳରେ ଧରାପଡ଼ନ୍ତୁ, କାରଣ ଦୁଷ୍ଟ ଆପଣା ମନମାଂଛା ବିଷୟରେ ଦର୍ପ କରେ, ଆଉ ଲୋଭୀ ସଦାପ୍ରଭୁଙ୍କୁ ତ୍ୟାଗ କରେ, ମଧ୍ୟ ତାହାଙ୍କୁ ଅବଜ୍ଞା କରେ। ଦୁଇଟି ବିଷୟ ଯାହାକି ଏହି ଅଂଶରେ ଦୁଷ୍ଟର ଚରିତ୍ର ଚିତ୍ରଣ କରେ, ଗୋଟିଏ ହେଉଛି ଗର୍ବ ଓ ଅନ୍ୟଟି ହେଉଛି ଦର୍ପ। ଆପଣ କ'ଣ ଏହି ଜଗତ ମଧ୍ୟରେ ଦୁଷ୍ଟକୁ ଜାଣିବାକୁ ଚାହାନ୍ତି? ସେମାନେ ଏ ପ୍ରକାର ଯେଉଁମାନେ କି ଗର୍ବରେ ପରିପୂର୍ଣ୍ଣ, ସେମାନେ ସବୁଠାରୁ ଶ୍ରେଷ୍ଠ ତଥା ମହାନ ବୋଲି ପରିଚୟ ଦିଅନ୍ତି, ଓ ସେମାନଙ୍କ ମଧ୍ୟରେ ଈଶ୍ୱର ନଥାନ୍ତି କି ସେମାନେ ନିଜ ଜୀବନରେ ଈଶ୍ୱରଙ୍କୁ ଶ୍ରେଷ୍ଠ ସ୍ଥାନ ଦେଇନଥାନ୍ତି। ସେମାନେ ମଧ୍ୟ ଦର୍ପ କରନ୍ତି, ଅର୍ଥାତ୍ ଯାହା କରିବା ନିମନ୍ତେ ସେମାନଙ୍କର ସାମର୍ଥ୍ୟ ନାହିଁ ତାହା ସେମାନେ କରିପାରିବେ ବୋଲି କହନ୍ତି ବା ଭାବନ୍ତି। ଯେଉଁମାନେ ଖ୍ରୀଷ୍ଟ ବିରୋଧୀ ସେମାନେ ନିଜକୁ ଖ୍ରୀଷ୍ଟ ବୋଲି କହି ପରିଚୟ ଦେବେ। ଏହି 10 ପର୍ବରେ ଆମେ ତାହାର ପରିଚୟ ପାଉ, ଗର୍ବ ତାହାକୁ ପରିଚିତ କରାଇଦିଏ। 4 ପଦରେ ତାହାକୁ ଜଣେ ନାସ୍ତିକ ବୋଲି କୁହାଯାଏ, ଯିଏକି କହେ ଈଶ୍ୱର ନାହାନ୍ତି। ଦାଉଦଙ୍କ ସମୟରେ ଏହିପରି ନାସ୍ତିକମାନେ ମୁଣ୍ଡ ଟେକି ଉଠିଥିଲେ, ସେହିପରି ଶେଷ ସମୟରେ ଏହିପରି ନାସ୍ତିକମାନେ ବାହାରିବେ ବା ଭଣ୍ଡ ଖ୍ରୀଷ୍ଟମାନେ ଉଠିବେ, ଯେଉଁମାନେ କି ଗର୍ବ ଓ ଦର୍ପରେ ପରିପୂର୍ଣ୍ଣ ହେବେ। ଏହାପରେ 10 ପର୍ବର 5-6 ପଦରେ ଆମେ ଦେଖୁ ଯେ ସେ ଈଶ୍ୱରଙ୍କର ଆବଶ୍ୟକତାକୁ ଉପଲବ୍ଧି କରେ ନା, ସେ ନିଜର ସୁଖ ସମୃଦ୍ଧି ନେଇ ଦର୍ପ କରେ। ଈଶ୍ୱରଙ୍କ ସାହାଯ୍ୟ ବିନା ସେ ଜୀବନ ଅତିବାହିତ କରିପାରିବ ବୋଲି ଭାବେ, ଯାହାକି ଆଜି ମଧ୍ୟ ଅନେକ ଏହିପରି ଭାବନ୍ତି। ଈଶ୍ୱର ତାହାର ଦୃଷ୍ଟିରେ କିଛି ନୁହନ୍ତି। ବର୍ତ୍ତମାନ ଆହୁରି କିଛି ବିଷୟ ଅଛି ଯାହାକି ଭଣ୍ଡଖ୍ରୀଷ୍ଟର ପରିଚୟ ପ୍ରଦାନ କରେ। 10 ପର୍ବର 13 ପଦରେ ଆମେ ଦେଖୁ ଯେ ସେ କେବଳ ଈଶ୍ୱରଙ୍କଠାରେ ଯେ ବିଶ୍ୱାସ କରେ ନାହିଁ ତାହା ନୁହେଁ, ମାତ୍ର ସେ ମଧ୍ୟ ତାହାଙ୍କୁ ତୁଚ୍ଛ କରେ। ସେ ଈଶ୍ୱରଙ୍କ ବିଚାରକୁ ଅଗ୍ରାହ୍ୟ କରେ ଓ ଅସ୍ୱୀକାର କରେ। ତାହାର ଚିନ୍ତାଧାରାରେ ଈଶ୍ୱର ବୋଲି କେହି ନାହାନ୍ତି। ଯଦି ବା କେହି ଥାନ୍ତି, ତାହେଲେ ସେ ମନୁଷ୍ୟଠାରୁ ବହୁତ ଦୂରରେ ଓ ମନୁଷ୍ୟ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ କି ମନୁଷ୍ୟ ତାହାଙ୍କ ନିକଟରେ ଉତ୍ତରଦାୟୀ ନୁହେଁ। ସମ୍ଭବତଃ ଈଶ୍ୱର ବର୍ତ୍ତମାନ ଏହି ଜଗତରେ ଲୋକପ୍ରିୟ ନୁହନ୍ତି, କାହିଁକି ଜାଣନ୍ତି? ଯେହେତୁ ଦୁଷ୍ଟମାନଙ୍କର ମାତ୍ରା ବଢ଼ିବାରେ ଲାଗିଛି ଓ ଦୁଷ୍ଟତାର ମାତ୍ରା ମଧ୍ୟ ବଢ଼ି ଚାଲିଛି, ଆମେମାନେ ଏପରି ଏକ ସମୟ ମଧ୍ୟକୁ ଗତି କରୁଅଛୁ ଯେତେବେଳେ କି ମନୁଷ୍ୟର ପାପ ସେହି ପାପର ମନୁଷ୍ୟ ଆଡ଼କୁ ମନୁଷ୍ୟମାନଙ୍କୁ କଢ଼ାଇ ନେବ, ଯେ କି ସେହି ଭଣ୍ଡଖ୍ରୀଷ୍ଟ। ଏହାପରେ 10 ପର୍ବର 16-18 ପଦ ମଧ୍ୟରେ ଆମେ ଦେଖୁ ଯେ ଏ ସେହି ମୃତ୍ତିକାଜାତ ମନୁଷ୍ୟ ଯେ କି ଭଣ୍ଡଖ୍ରୀଷ୍ଟ। ଓ ତାହାର ପତନ ଘଟିବ। ତାହାର ଭୟଙ୍କରତା ଆଉ କାର୍ଯ୍ୟ କରିପାରିବ ନାହିଁ। ପ୍ରିୟ ବନ୍ଧୁ, ଏହି ଗୀତଗୁଡ଼ିକ ଅତି ଚମତ୍କାର, କାରଣ ଏହି ଗୀତଗୁଡ଼ିକ ଅନେକ ମହାନ ସତ୍ୟତାକୁ ବିସ୍ତୃତ ଆକାରରେ ପ୍ରକାଶ କରନ୍ତି, ଯାହାକି ଐତିହାସିକ ଭାବେ ଓ ଭାଓବାଣୀ ଆକାରରେ ଈଶ୍ୱରଙ୍କ ବାକ୍ୟର ଅନ୍ୟାନ୍ୟ ଅଂଶରେ ଆମେ ପାଇବାକୁ ପାରୁ। ଆସନ୍ତୁ ବର୍ତ୍ତମାନ ଆମେ 11 ପର୍ବ ମଧ୍ୟକୁ ଯିବା। ଏହି 11 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଧାର୍ମିକ ବ୍ୟକ୍ତିର ପରୀକ୍ଷା। ଏହା ଦାଉଦଙ୍କର ଏକ ଚମତ୍କାର ଗୀତ, କିନ୍ତୁ ଏହି ଗୀତଟିକୁ ଦାଉଦ କେଉଁ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଗତି କରିବା ସମୟରେ ଲେଖିଥିଲେ ତାହା ଜଣାନାହିଁ। ମାତ୍ର ସମ୍ଭବତଃ ଏହା ତାହାଙ୍କ ଜୀବନର କ୍ଲେଶ ତଥା ତାଡ଼ନା ମଧ୍ୟ ଦେଇ ଆସିଥିଲା, ଯେଉଁ ସମୟରେ କି ସେ ଅବସାଲମ ନିକଟରୁ ପଳାଇ ଯାଇଥିଲେ ନିଜର ପ୍ରାଣ ବଞ୍ଚାଇବା ନିମନ୍ତେ। ଏଠାରେ ଆମେ ସେହି ମହାନ ରାଜାଙ୍କର ହୃଦୟ ମଧ୍ୟରୁ ଆଉ ଏକ ଭାବ ବ୍ୟକ୍ତ ହେବାର ଲକ୍ଷ୍ୟ କରିବାକୁ ପାରିବା। 11 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୁଁ ସଦାପ୍ରଭୁଙ୍କର ଶରଣାଗତ, ତୁମେମାନେ କି ରୂପେ ମୋ ପ୍ରାଣକୁ କହୁଅଛ, ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ। ଅନେକ ଯେଉଁମାନେ କି ଦାଉଦଙ୍କୁ ସେହି ନଗର ଛାଡ଼ି ପଳାଇଯିବାକୁ ପରାମର୍ଶ ଦେଉଥିଲେ, ସେମାନେ ତାହାଙ୍କର ଜୀବନ ପ୍ରତି ବିପଦ ଘଟିବ ବୋଲି ଆଶଙ୍କା କରି ଭୟ କରୁଥିଲେ, କାରଣ ଅବସାଲମ ଯେ କି ଦାଉଦଙ୍କର ପୁତ୍ର ଥିଲେ ସେ ଦାଉଦଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିଲେ। ଏହାପରେ 11 ପର୍ବର 2 ପଦରେ ଲେଖା ଅଛି, କାରଣ ଦେଖ ଦୁଷ୍ଟମାନେ ସରଳଚିତ ଲୋକକୁ ଅନ୍ଧକାରରେ ବିନ୍ଧିବା ପାଇଁ ଧନୁ ନୁହାନ୍ତି, ସେମାନେ ଗୁଣରେ ତୀରଯୁକ୍ତ କରନ୍ତି। ପ୍ରକୃତିରେ ଯେଉଁମାନେ ଅବସାଲମର ପକ୍ଷ ଥିଲେ ସେମାନେ ସୁଯୋଗ ଦେଖି ଦାଉଦଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିଲେ, ମାତ୍ର ଦାଉଦ ଅବସାଲମକୁ ବଧ କରିବା ନିମନ୍ତେ ଚାହୁଁନଥିଲେ। ଯଦିଓ ଉଭୟ ପକ୍ଷରୁ ତିକ୍ତତା ପ୍ରକାଶ ପାଇଥିଲା, ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଘଟିଥିଲା, ମାତ୍ର ଦାଉଦ ତାହାଙ୍କର 3 ଜଣ ସେନାପତିଙ୍କୁ କହିଥିଲେ ଯେପରି ସେମାନେ ତାହାଙ୍କ ପୁତ୍ର ଅବସାଲମ ପ୍ରତି କୌଣସି କ୍ଷତି ନ ଘଟାନ୍ତି, ମାତ୍ର ତାହାକୁ ସୁରକ୍ଷା ପ୍ରଦାନ କରନ୍ତି। ଦାଉଦଙ୍କ ହୃଦୟରେ ଅବସାଲମ ପ୍ରତି ଯଦିଓ କୌଣସି ତିକ୍ତତା ଭାବ ନଥିଲା, ମାତ୍ର ତାହାଙ୍କ ସେନାପତି ଜୋୟାବର ହସ୍ତ ଅବସାଲମର ପ୍ରତିକୂଳରେ ଉଠିଥିଲା ଓ ସେ ଅବସାଲମକୁ ବଧ କରିଥିଲା, କିନ୍ତୁ ଦାଉଦ ଏଥିରେ ଅତି ମର୍ମାହତ ହୋଇଥିଲେ। କିନ୍ତୁ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି, ଅବସାଲମ ଯେତେବେଳେ ରାଜା ହେବାକୁ ଚେଷ୍ଟା କଲେ, ଦାଉଦ ସେହି ସମୟରେ ଜେରୁସାଲମରୁ ପଳାଇଗଲେ। ବ୍ୟବସ୍ଥା ଓ ନୀତିନିୟମ ଉଭେଇଗଲା, ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କର ଉପାସନା ମଧ୍ୟ ଆଉ ଦେଖାଗଲା ନାହିଁ। ଏହାପରେ 11 ପର୍ବର 3 ପଦରେ ଆମେ ଦେଖୁ ଯେ ଦାଉଦ ପ୍ରଶ୍ନ କରନ୍ତି, ଯେବେ ଭିତ୍ତିମୂଳ ଉତ୍ପାଟିତ ହୁଏ ତେବେ ଧାର୍ମିକ କ'ଣ କରିପାରିବ? ବାସ୍ତବରେ ତାହା ଆଜି ମଧ୍ୟ ଏକ ଉତ୍ତମ ପ୍ରଶ୍ନ। ଲୋକେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ ନ କରି ଓ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ ନ କରି ନିଜର ମନ ମୁତାବକ ସ୍ୱେଚ୍ଛାଚାରିତାରେ କାଳକ୍ଷେପଣ କରନ୍ତି। ମାତ୍ର ଏପରି କ୍ଷେତ୍ରରେ ଧାର୍ମିକ ବ୍ୟକ୍ତି କ'ଣ କରିପାରିବ? ତେବେ ସେମାନେ କ'ଣ କରିପାରିବେ ସେହି ବିଷୟ ନେଇ ଗୀତରଚକ ଏହି 11 ପର୍ବର 4-7 ମଧ୍ୟରେ ଏହିପରି କହନ୍ତି, ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି, ସଦାପ୍ରଭୁଙ୍କର ସିଂହାସନ ସ୍ୱର୍ଗରେ, ତାହାଙ୍କ ଚକ୍ଷୁ ନିରୀକ୍ଷଣ କରେ, ତାହାଙ୍କ ଚକ୍ଷୁର ପତା ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରେ। ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି, ମାତ୍ର ଦୁଷ୍ଟ ଓ ଦୌରାତ୍ମ୍ୟପ୍ରିୟ ଲୋକକୁ ତାହାଙ୍କର ପ୍ରାଣ ଘୃଣା କରେ। ସେ ଦୁଷ୍ଟମାନଙ୍କ ଉପରେ ଜାଲ ବର୍ଷାଇବେ, ଅଗ୍ନି ଓ ଗନ୍ଧକ ଓ ଝାଞ୍ଜି ପବନ ସେମାନଙ୍କ ପାନପାତ୍ରର ଅଂଶ ହେବ, କାରଣ ସଦାପ୍ରଭୁ ଧର୍ମମୟ, ସେ ଧର୍ମକୁ ପ୍ରେମ କରନ୍ତି, ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ। ଅନ୍ୟ ଅର୍ଥରେ ଦାଉଦ କହିବାକୁ ଚାହାନ୍ତି, ଧାର୍ମିକ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି ଓ ସେ ତାହାକୁ ପରୀକ୍ଷା କରନ୍ତି, ମାତ୍ର ସେ ସର୍ବାବସ୍ଥାରେ ତାହାଙ୍କ ପ୍ରତି ଉର୍ଦ୍ଧ୍ୱଦୃଷ୍ଟି କରିବାକୁ ଅଛି ଓ ତାହାଙ୍କଠାରେ ନିର୍ଭର କରି ସରଳତାରେ ଆଚରଣ କରିବାକୁ ଅଛି। ସେ ସମସ୍ତ ଅବସ୍ଥାରେ ସତ୍ୟରେ ଆଚରଣ କରିବାକୁ ଅଛି ଓ ବିଶ୍ୱାସରେ ସ୍ଥିର ରହିବାକୁ ଅଛି, କାରଣ ଧାର୍ମିକର ଶେଷଫଳ ବିଜୟ, ମାତ୍ର ଦୁଷ୍ଟର ଶେଷଫଳ ପରାଜୟ। ଧାର୍ମିକର ଶେଷଗତି ଅନନ୍ତ ଜୀବନ, ମାତ୍ର ଦୁଷ୍ଟର ଶେଷଗତି ଅନନ୍ତ ନରକ। ପ୍ରିୟ ବନ୍ଧୁ, ବର୍ତ୍ତମାନ ଆପଣ ଦୁଷ୍ଟମାନଙ୍କର ସମୃଦ୍ଧି ଘଟିବାର ଲକ୍ଷ୍ୟ କରିବାକୁ ପାରୁଥିବେ। ଯିଏ ଯେତେ ଅନ୍ୟାୟ କରୁଛି ସେ ସେତିକି ସୁଖରେ ରହୁଛି, ମାତ୍ର ସମୟ ଆସୁଛି ସେମାନଙ୍କୁ ଅଗ୍ନି ଓ ଗନ୍ଧକରେ ବିନଷ୍ଟ କରିବେ, ସେମାନଙ୍କୁ ଧ୍ୱଂସ କରିଦେବେ, ମାତ୍ର ସରଳ ଲୋକେ ତାହାଙ୍କ ମୁଖ ଦର୍ଶନ କରିବେ ଓ ସେମାନଙ୍କୁ ରକ୍ଷା କରିବେ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ। ପ୍ରିୟ ବନ୍ଧୁ, ଈଶ୍ୱର ଧର୍ମମୟ ଓ ସେ ଧର୍ମକୁ ପ୍ରେମ କରନ୍ତି। ଯଦି ଆମେ ସେହି ଧାର୍ମିକତାର ପଥରେ ଅଗ୍ରସର ହେଉ ଓ ତାହାଙ୍କ ଆଡ଼କୁ ଉର୍ଦ୍ଧ୍ୱଦୃଷ୍ଟି କରୁ, ତାହେଲେ ସେ ଆମମାନଙ୍କୁ ସମସ୍ତ କ୍ଲେଶ ଓ ପରୀକ୍ଷା ମଧ୍ୟ ଦେଇ କଢ଼ାଇ ନେଇ ଏକ ବିଜୟୀ ଜୀବନଯାପନ କରିବା ନିମନ୍ତେ ଶକ୍ତି ଦେବେ ଓ ସୁରକ୍ଷା କରିବେ। ତେଣୁ ଆସୁ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରହି ଓ ତାହାଙ୍କ ପ୍ରତି ଦୃଷ୍ଟି କରି ସରଳତାରେ ଆଚରଣ କରିବା ନିମନ୍ତେ ଚେଷ୍ଟା କରୁ। ତେଣୁ ପ୍ରିୟ ବନ୍ଧୁ, ପ୍ରଭୁ ଆଜି ତାହାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ସୁଯୋଗ ଦିଅନ୍ତି, ଯେପରି ଆମମାନେ ସେହି ତାଙ୍କର ଆଗମନର ଦିନକୁ ଦୃଷ୍ଟି ଆଗରେ ରଖି ଏବଂ ଆମମାନଙ୍କର ସେହି ଭବିଷ୍ୟତର ଗୌରବକୁ ଦୃଷ୍ଟି ଆଗରେ ରଖି ଏହି ଜଗତରେ ଆମମାନେ ବଞ୍ଚିଥାଉଥାଉ, ଯେପରି ଈଶ୍ୱରଙ୍କର ନିମନ୍ତେ ଜୀବନଯାପନ କରୁ ଏବଂ ଈଶ୍ୱରଙ୍କର ଭୟରେ ଯେପରି ଆମମାନେ କାଳାତିପାତ କରୁ, ଯେପରି ଆମମାନେ ତାହାଙ୍କର ଆଗମନ ପାଇଁ ପ୍ରସ୍ତୁତ ଜୀବନଯାପନ କରିପାରିବା। ଆମମାନଙ୍କର ଭରସା ଉଚ୍ଛିନ୍ନ ହେବ ନାହିଁ। ପ୍ରଭୁ ତାହାଙ୍କର ଲୋକମାନଙ୍କୁ, ତାଙ୍କର ବିଶ୍ୱାସୀମାନଙ୍କୁ ସେ ସୁରକ୍ଷା କରିବେ ଏବଂ ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ସେମାନଙ୍କୁ ସେ ଅନନ୍ତ ଜୀବନର ଅଧିକାରୀ କରାଇବେ। ସେମାନେ କେବେ ହେଲେ ସେ ଅନନ୍ତ ମୃତ୍ୟୁର ସମ୍ମୁଖୀନ ହେବେ ନାହିଁ। ପ୍ରଭୁ ପ୍ରତ୍ୟେକଙ୍କୁ ଏକ ସତର୍କତାର ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।
ନିସଙ୍ଗତାରେ ବା ଦରିଦ୍ରତାରେ ଲାଜାର ପରି ଯେ ଠିଆ ହୁଏ, କ୍ଷୁଧାରେ ହେଉ ତୃପ୍ତିରେ ହେଉ ବିଶ୍ୱାସକୁ ଯେ ଧରି ରଖେ, କିଏ ସୁନ୍ଦର ଠିଆ ଏ ସ୍ଥାନେ, କିଏ ସେହି ମହାଜନତା ସେନାପତି ଯୀଶୁ ସନ ସିଂହାସନେ, କିଏ ସୁନ୍ଦର ଠିଆ ଏ ସ୍ଥାନେ, କିଏ ସୁନ୍ଦର ଠିଆ ଏ ସ୍ଥାନେ।
ପ୍ରିୟ ଶ୍ରୋତା, ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।